ଧରଣୀ ତଳେ ମୋର ମହାବାତ୍ୟା ହୁଏ, ଦେଖିଦେଲେ ତତେ ସଜନୀ ସ୍ମାଇଲ କରାତ ଡିପି ନ ଦେଖିଲେ ରାତିରେ ମୋତେ ନିଦ ହଉନି। ଆଲୋ ଫିଲ୍ଟର ପକା ଚେହେରା ତ ରିଲ୍ସିବାଲା ଠାଣି ଗୋଟେ ବୋଲି ହୃତ୍ପିଣ୍ଡକୁ ମାରୁଛି କହୁଣି। ଆଲୋ ରାଣୀ ସବୁ କଥା ଜାଣି ଶୁଣି ଆଉ କଷ୍ଟ ଦେନି, ତୋ ପ୍ରେମରେ ମୁଁ ପଡ଼ିଗଲିଣି। ଆଲୋ ଶ୍ରାବଣୀ ତୋ ପ୍ରେମରେ ମୁଁ ବୁଡ଼ିଗଲିଣି। ଆଲୋ ଶ୍ରାବଣୀ କାଳେ ମୋତେ ତ ପ୍ରେମରୁ ବୁନ୍ଦେ ରିଙ୍ଗ ଟୋନ ରଖି ଚିମୁ ଚୁମା ଚୁମା ଦେ ଦେ ଚୁମା ଦେ ଦେ। ସ୍ମାର୍ଟ ଝିଅ ପଟି ଯିବ ଏଇ କଥା ଭାବି 4G ସିମ୍ ବଦଳରେ କରି ଅଛି 5G। ଲଲିପପ ଅଠକୁ ତ ଆପୁଲିଆ ଗାଲ ଅଲ୍ ନାଇଟ କରେ ମୋତେ ଭାରି କଲ ବଲ। ଆଲୋ ରାଣୀ କଲୁ କିବା ଗୁଣି ଟୁଣି ମୁଁ ଝଡ଼ି ଗଲିଣି, ତୋ ପ୍ରେମରେ ମୁଁ ପଡ଼ିଗଲିଣି। ଆଲୋ ଶ୍ରାବଣୀ ତୋ ପ୍ରେମ ମୋତେ ମାରିଦେଲାଣି। ଆଲୋ ଶ୍ରାବଣୀ 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 କିଣି ଦେବି ଶଙ୍ଖା ବଦଳରେ 1/3 ପିନ୍ଧି ସଞ୍ଜ ଦବୁ ଚଉରାରେ ଲୋ। ବାଳ ପାଇଁ କିଣି ଦେବି ଆଦିବାସୀ ତେଲ ଚକ୍ରବୃଦ୍ଧି ସୁଧ ହାରେ କରିବି ଲୋ ଗେଲ। ମୋ ସେବାରେ ରହିବନି କମା ପୂର୍ଣ୍ଣ ଛେଦ, ମୋ ପାଖରେ ନାହିଁ ଜମା ପୁଅ ଝିଅ ଭେଦ। ଆଲୋ ରାଣୀ ଗୋଟେ ପରେ ଦିଟା କରି ତତେ କଷ୍ଟ ଦେବିନି, ତୋ ପ୍ରେମ ମୋତେ ବାଇ କଲାଣି। ଆଲୋ ଶ୍ରାବଣୀ ତୋ ପ୍ରେମରେ ମୁଁ ପଡ଼ିଗଲିଣି। ଆଲୋ ଶ୍ରାବଣୀ
ମୁଁ ଆଜି ଭୁବନେଶ୍ୱରର ସ୍ମୃତି ଭାଇଙ୍କ ଷ୍ଟୁଡିଓରେ ଗୋଟେ ଗୀତ ଗାଇଲି, ବଢିଆ ଗୀତ। ଗୀତଟି ମ୍ୟାଡାମଙ୍କର ଚ୍ୟାନେଲ ଯୋଉଟା ଅଛି ଶ୍ରଦ୍ଧା ମ୍ୟୁଜିକ, ଆଉ ପ୍ରଡ୍ୟୁସର ହଉଛନ୍ତି ନିଜେ ରଶ୍ମିତା ମ୍ୟାଡାମ, ଆଉ ତାଙ୍କ ଚ୍ୟାନେଲରେ ଗୀତଟି ରିଲିଜ ହବ। ଗୀତଟିକୁ ସ୍ୱରରେ ସଜେଇଛି ମୁଁ, ଲେଖିଛନ୍ତି ଆଜିକା ଦିନରେ ଜଣେ ବହୁତ ଭଲ ଗୀତିକାର ଡକ୍ଟର ଦୀପକ ଜେନା, ଆଉ ଗୀତଟିକୁ ଏରେଞ୍ଜମେଣ୍ଟ କରିଛନ୍ତି ନିକି ନିକାଶ। ଗୀତଟିକୁ ଶୁଣିବେ, ଭଲ ଲାଗିଲେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଏବଂ ପ୍ରଥମ ଥର ପାଇଁ ଯଦି ଶ୍ରଦ୍ଧା ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲ ଟିକେ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ କରିବ। ଜୟ ଜଗନ୍ନାଥ।